ପୁନରୁତ୍ଥାନ ପରେ ଯୀଶୁ ପ୍ରାୟ 40 ଦିନ ଜଗତରେ ରହିଲେ। ଅନେକ ଲୋକ ତାଙ୍କୁ ଦେଖିଲେ ଏବଂ ତାଙ୍କ ସହିତ କଥାବାର୍ତ୍ତା କଲେ। ଥରେ 500 ଲୋକ ତାଙ୍କୁ ଦେଖିଥିଲେ। ପରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ମୋର ପିତାଙ୍କ ନିକଟକୁ ଯାଉଅଛି, ସେଠାକୁ ଗଲେ ମୋର ବନ୍ଧୁମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କରିବି। ପୁଣି ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ତୁମମାନଙ୍କ ନିକଟକୁ ଜଣେ ସାହାଯ୍ୟକାରୀ ଆତ୍ମାଙ୍କୁ ପଠାଇବି। ସେହି କଥା ଅନୁଯାୟୀ ଯୀଶୁ ବର୍ତ୍ତମାନ ସ୍ୱର୍ଗରେ ତାଙ୍କ ପିତାଙ୍କ ସହିତ ଅଛନ୍ତି ଏବଂ ତାଙ୍କ ସାହାଯ୍ୟକାରୀ ଆତ୍ମା, ଯେଉଁମାନେ ଈଶ୍ୱରଙ୍କର ବାଧ୍ୟ ହୁଅନ୍ତି ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଯୀଶୁ ଜଗତ ଛାଡ଼ିବା ପୂର୍ବରୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଇ କହିଥିଲେ ଯେ, ମୋର ଏହି ସତ୍ୟ ସୁସମାଚାର ପୃଥିବୀର ଚାରିଆଡ଼େ ପ୍ରଚାର କର। ଏହି ଆଦେଶ ଦେଇ ସେ ସମସ୍ତଙ୍କର ଆଗରେ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କଲେ। ଶିଷ୍ୟମାନେ ଠିଆ ହୋଇ ତାହା ଦେଖୁଥିଲେ। ଏହି ସମୟରେ ସ୍ୱର୍ଗରୁ 2 ଜଣ ଦୂତ ଆସି କହିଲେ, ଯୀଶୁଙ୍କୁ ଯେପରି ସ୍ୱର୍ଗକୁ ଯିବାକୁ ଦେଖୁଛ, ସେ ପୁଣି ଆଉ ଥରେ ପୃଥିବୀକୁ ସେହି ଭାବରେ ଫେରି ଆସିବେ।
ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତୋଳେ, ହେ ମଣିଷ ହେ ମଣିଷ ତୁମେ କେଉଁଠାରେ କେଉଁଠାରେ। ସୃଷ୍ଟିର ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତୋଳେ, ହେ ମଣିଷ ହେ ମଣିଷ ତୁମେ କେଉଁଠାରେ କେଉଁଠାରେ। ଆଜି ବି ରହିଛି ବିଭେଦ ପ୍ରାଚୀର ପାପ କଳଙ୍କ ବୋଳା, ପାରେ ନାହିଁ ସହି ହେ ମଣିଷ ଆଉ ପାପର ଦହନ ଜ୍ୱାଳା। ଜ୍ଞାନ ଗରିମାର ଆବରଣ ତଳେ ଜ୍ଞାନ ଗରିମାର ଆବରଣ ତଳେ ମଣିଷ କି କେବେ ଲୁଚି ପାରେ। ସୃଷ୍ଟିର ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତୋଳେ, ହେ ମଣିଷ।